ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଗସ୍ତର 4 ନମ୍ବର ଦିନେ ଆଜି ଶିମିଳିପାଳ ପରିଦର୍ଶନ କଲେ ରାଷ୍ଟ୍ରପତି। ଆଇବାକାଲ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଦେବେ ଚୁପ୍। ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବାକାଲ ହେବା ପ୍ରସାରିତ। ହ୍ୱାଟ୍ସଆପ୍ ଜରିଏ ରାଜସ୍ୱ ସେବା ଆମ ସାଥୀ ଚାଟ୍ବଟ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 17 ଜିଲ୍ଲାର 57 ନୂଆ ଉପନିବନ୍ଧନ କାର୍ଯ୍ୟାଳୟ ହେଲା ଉଦ୍ଘାଟନ। ଆଉ 7 ଜିଲ୍ଲା ସହିତ ରାଜ୍ୟର 24 ଜାଗାର ଇଂରାଜୀ ନାଁ ବଦଲାବାର୍କେ ନେଇକରି ଲୋକଙ୍କଠାରୁ ମତାମତ ଆହ୍ୱାନ କଲା ରାଜସ୍ୱ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର 4 ନମ୍ବର ଦିନେ ଆଜି ସକାଳ ବେଳା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରନ ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂଥି ସାମିଲ ହୋଇଥିଲେ। ତାର ଉତ୍ତରୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରନ ଦର୍ଶନ କରିକି ଭୋଜଥି ସାମିଲ ହୋଇଥିଲେ। ଉପରବେଳା ରାଷ୍ଟ୍ରପତି ଜିଲ୍ଲାର ଯଶୀପୁର ଯାଇକରି ଶିମିଳିପାଳ ଅଭୟାରଣ୍ୟ ବୁଲିଥିଲେ। ରାଷ୍ଟ୍ରପତିଙ୍କର ଗସ୍ତ ଲାଗି ଶିମିଳିପାଳ ଅଭୟାରଣ୍ୟ ସାଧାରଣ ଲୋକଙ୍କ ଲାଗି ବନ୍ଦ ରଖାଯାଇଥିଲା। ରାଷ୍ଟ୍ରପତି ଆଜି ଶିମିଳିପାଳନ ରାତ୍ରିଯାପନ କରିବେ। ଆଇବାକାଲ ସକାଳ ବେଳା ରାଷ୍ଟ୍ରପତି ଶିମିଳିପାଳନ ମହିଳା ଆଉ ଯୁବଗୋଷ୍ଠୀଙ୍କ ସାଙ୍ଗେ ଭାବ ବିନିମୟ କରିବେ। ମଇଦାନରେ ଭୁବନେଶ୍ୱରରେ ଚାଲିଥିବା ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବାକାଲ ଦୂରଦର୍ଶନ ଆକାଶବାଣୀ ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲ ଶିକ୍ଷା ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲଟି ପ୍ରସାରଣ କରାଯିବା। ଏ ବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଗୋଟିଏ ନୂଆ ରୂପଥି ଆସୁଛି। କାର୍ଯ୍ୟକ୍ରମଟି ଦେଶର ଭିନ୍ ଭିନ୍ ଇଲାକାର ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀ ଭିନ୍ ଭିନ୍ ଜାଗା ବୁଲିକରି ସେମାନଙ୍କ ମାର୍ଗଦର୍ଶନ କରିବେ। ଇନ ଜନେଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସାରା ଦେଶ ଗୋଟିଏ ଆନ୍ଦୋଳନଟି ପରିଣତ ହେବା ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ଚାପମୁକ୍ତ ପରୀକ୍ଷା ପରିବେଶକେ ତହ କହୁଛି। ଏ ବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି ପାଖାପାଖି 7 କୋଟି ପଞ୍ଜୀକରଣ ହୋଇକରି ଗୋଟିଏ ଐତିହାସିକ ମାଇଲଖୁଣ୍ଟା ସ୍ଥାପନା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହ୍ୱାଟ୍ସଆପ୍ ଜରିଏ ରାଜସ୍ୱ ସେବା ଆମ ସାଥୀ ଚାଟ୍ବଟ୍ର ଶୁଭାରମ୍ଭ କରିଛନ୍। ହ୍ୱାଟ୍ସଆପ୍ ଚାଟ୍ବଟ୍ଟି ଆଉ 11 ପ୍ରମୁଖ ରାଜସ୍ୱ ସେବାକେ ବିଲ୍ ଆଜି ସାମିଲ କରାଯାଇଛି। ଆମ ସାଥୀ ହ୍ୱାଟ୍ସଆପ୍ ନମ୍ଘର 9437292000 ଜରିଏ ରାଜ୍ୟବାସୀ ଏତକର ମ୍ୟୁଟେସନ୍ ମାମଲା, ଚାଷ ଜମି କିସମ ବଦଲାବାର, ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ବାଗି ଭିନ୍ ଭିନ୍ ରାଜସ୍ୱ ସେବା ପାଇପାରିବେ। ଏଥିଲାଗି ସେମାନଙ୍କୁ ଆଉ ରାଜସ୍ୱ କାର୍ଯ୍ୟାଳୟକେ ଧାଇଁବାର୍କେ ନାଇଁ ପଡ଼େ। ରାଜସ୍ୱ ପ୍ରଶାସନ ସେବା କ୍ଷେତ୍ରଥି ସଂସ୍କାର ଆଣିକରି ଇତାକେ ଆହୁରି ସହଜ ଆଉ ସରଳ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ ରାଜ୍ୟର 17 ଜିଲ୍ଲାର 56 ତହସିଲର 57 ନୂଆ ଉପନିବନ୍ଧନ କାର୍ଯ୍ୟାଳୟର ବିଲ୍ ଉଦ୍ଘାଟନ କରିଛନ୍। ଇତାର ଜରିଏ ଆଜିଠାନୁ ରାଜ୍ୟର ସବୁ 317 ତହସିଲର ଉପନିବନ୍ଧନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି। ଏଥି କଟକ ତହସିଲ ଅଧୀନତି ଗୋଟିଏ ଅତିରିକ୍ତ ଉପନିବନ୍ଧନ କାର୍ଯ୍ୟାଳୟ ବିଲ୍ ରହିଛି।
ବର୍ତ୍ତମାନ ରାଜ୍ୟର 317 ତହସିଲ ମଧ୍ୟରୁ 261 ତହସିଲରେ ସବ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଖୋଲାଯାଇଛି। ଆଉ ଆଜି ଅବଶିଷ୍ଟ 56 ତହସିଲରେ ସମୁଦାୟ 57 ସବ୍ ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଖୋଲାଗଲା। ଏହାଦ୍ୱାରା ଜନସାଧାରଣ ଦୂରଦୂରାନ୍ତକୁ ଯାଇ ରେଜିଷ୍ଟ୍ରେସନ କରିବାର ଅସୁବିଧା, ଆର୍ଥିକ ଅବ୍ୟୟରୁ ମୁକ୍ତି ପାଇବେ। ଜମି ଓ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ଶୀଘ୍ର ସମୟୋପଯୁକ୍ତ ରେଜିଷ୍ଟ୍ରେସନ ମଧ୍ୟ ଏବେ ହୋଇପାରିବ।
ଉଦ୍ଘାଟନୀ ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଲ୍ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଆଜି ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 2026-27 ବଛର ଲାଗି ରାଜ୍ୟ ବଜେଟ୍ ତିଆରି କରିବାର ଆଗରୁ ଭିନ୍ ଭିନ୍ ଅଂଶୀଦାର ଆଉ ପରାମର୍ଶଦାତାଙ୍କ ସାଙ୍ଗେ ଆଲୋଚନା କରିଛନ୍। ବୈଠକ ବାବଦେ ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେବେ ବୋଲି ଜଣାପଡ଼ିଛି। ଭାରତ ଆମେରିକା ନୂଆ ବାଣିଜ୍ୟ ଚୁକ୍ତି ଓଡ଼ିଶାର ଲାଗି ବହୁତ ସୁଫଲ ଆଣିଦେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକେ ଇଟା ଗତିଶୀଲ କରବା, ସମୁଦ୍ର ଖଣି ଇଲାକାର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କର କମାନୀ ବଢ଼ାବାର ସଙ୍ଗେ ଓଡ଼ିଶା ନୀଳ ଅର୍ଥନୀତିର ଗୋଟିଏ ପ୍ରମୁଖ କେନ୍ଦ୍ର ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍। ଏହି ଚୁକ୍ତି ଜରିଏ ଓଡ଼ିଶାର ହସ୍ତତନ୍ତ ହସ୍ତଶିଳ୍ପ କ୍ଷେତ୍ରର ଅନ୍ତର୍ଜାତୀୟ ବଜାର ବଢ଼ବାର ସଙ୍ଗେ ଓଡ଼ିଶା ରପ୍ତାନୀକେ ବିଲ୍ ବଲ୍ ମିଲ୍ବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମଟି ଓଡ଼ିଶା ଆସିଥିବା ଦିଲ୍ଲୀ ନ୍ୟାସନାଲ୍ ଡିଫେନ୍ସ କଲେଜର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଆଜି ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ଏଥି ଭାରତୀୟ ସଶସ୍ତ ବାହିନୀର ଅଧିକାରୀମାନଙ୍କ ସାଙ୍ଗେ ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ ଓ ନେପାଳର ସେନା ଅଧିକାରୀମାନେ ବି ସାମିଲ ଅଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅପରେସନ୍ ସିନ୍ଦୁରର ସଫଳତା ଓ ଭାରତୀୟ ସେନାବାହିନୀ ବୀରତ୍ୱର ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025-26 ଲାଗି ଆବେଦନ ସମୟ ଆଇବା 18 ତାରିଖ ତକ ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୱେବ୍ସାଇଟ୍ ଜରିଏ ଆବେଦନ କରବାର୍କେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର 11 ଜିଲ୍ଲାର 24 ଜାଗାର ଇଂରାଜୀ ନାଁ ସଂଶୋଧନ କରିବା ଲାଗି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ପଦକ୍ଷେପ ନିଆଯାଇଛି। ସେଥିର୍ ଭିତରୁ 7 ଜିଲ୍ଲାର ନାଁ ସହିତ 11 ବ୍ଲକ ଆଉ ତହସିଲ 4 ଉପଖଣ୍ଡ ଆଉ 2 ପୌରପାଳିକା ରହିଛି। ଏହି ଜାଗାମାନଙ୍କର ଇଂରାଜୀ ନାଁକେ ନେଇକରି ଦ୍ୱନ୍ଦ୍ୱ ହେଉଥିବାରୁ ଆଉ ଓଡ଼ିଶା ନାଁର ଅନୁରୂପ ନାହିଁ ହୋଇଥିବାରୁ ସରକାରଙ୍କ ତରଫ ଏହି ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ବିଭାଗ ତରଫ ଏ ବାବଦେ ଆଜି ଗୋଟିଏ ବିଜ୍ଞପ୍ତି ବାହାରିଛି। ଜାଗାର ନାଁ ବଦଲାବାରକେ ନେଇକରି କେନ୍ସିବିଲ୍ ଆପତ୍ତି ଅଭିଯୋଗ ଥିଲେ 15 ଭିତରେ ଦରକାରୀ କାଗଜପତ୍ର ସାଙ୍ଗେ ଅଭିଯୋଗ ଦାଖଲ କରିବାରକେ ବିଜ୍ଞପ୍ତି କୁହାଯାଇଛି। ନାଁ ବଦଲାବାରକେ ଥିବା 7 ଜିଲ୍ଲା ଭିତରେ ଦେବଗଡ଼, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର ଆଉ ନୟାଗଡ଼ ରହିଛି। ଭାରତ ନେତ୍ର ପଦକ୍ଷେପ ଅଧୀନତି ଭୁବନେଶ୍ୱରଠାରେ ଆଜିଠାରୁ 2-ଦିନିଆ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ମୂଲ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମିଳନୀ ଉଦ୍ଘାଟନ କରିକରି କୃତ୍ରିମ ବୁଦ୍ଧିମତା, ଫିନ୍ଟେକ୍ ଆଉ ଇନ୍ସ୍ୟୋରଟେକ୍ କ୍ଷେତ୍ର ଓଡ଼ିଶାକେ ଗୋଟିଏ କେନ୍ଦ୍ରସ୍ଥଳ କରିବା ଲାଗି ଏହି ସମ୍ମିଳନୀ ନୂଆ ବାଟ ଦେଖାବା ବୋଲି କହିଛନ୍।
ଆମର ଓଡ଼ିଶାରେ ଭୁବନେଶ୍ୱରରେ ମାନେ 24 ଘଣ୍ଟା ବହୁତ ଲୋକ ଆସୁଛନ୍ତି ମୋର ଦେନ୍ 100 ସ୍ପିକର୍ସ ଭିତରେ ଦେବେ ତ ଆମ ପାଇଁ ଏଇ ଟାଇପ୍ର ଇଣ୍ଟରନ୍ୟାସନାଲ କନ୍ଫରେନ୍ସ ଆମର ଷ୍ଟେଟ୍ରେ ହେବା ବହୁତ ବଡ଼ ଗୋଟିଏ ସୁଯୋଗ ଯୋଉଟା ଆମେ ପାଇଛୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ସମ୍ମିଳନୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦେଶ ପହିଲା କରି ହେଉଥିବା ଏହି ସମ୍ମିଳନୀ 24 ଦେଶର 1700 ଅତକା ପ୍ରତିନିଧି ସାମିଲ ହୋଇଛନ୍। 5 ମହାଦେଶର ପାଖାପାଖି 100 ଜଣ ବକ୍ତା ବିଶ୍ୱସ୍ତରର ନଜରିଆ ଆଉ ନୂଆ ସୃଜନ ପଦକ୍ଷେପ ବାବଦେ ସମ୍ମିଳନୀ କହିବେ। ଦକ୍ଷତା ବିକାଶ ଆଉ ନିଯୁକ୍ତି କ୍ଷେତ୍ର ଆଉ ଯୁବାନ ପିଢ଼ିଙ୍କ ବୃତ୍ତିଗତ ଶିକ୍ଷା କ୍ଷେତ୍ରକେ ପ୍ରାଥମିକତା ଦେବା ଲାଗି ଏହି ଅବସରରେ ଗୋଟିଏ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ଭାରତୀୟ ମଜଦୁର ସଂଘର 21 ଅଖିଳ ଭାରତୀୟ ସମ୍ମିଳନୀ ଆଇବାକାଲିଠାରୁ ପୁରୀ ନ ମୂଲ ହେଉଛି। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶ୍ରମ ଆଉ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟ ରାହତକର ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ପାଟନେଶ୍ୱରୀ ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି। ଉତ୍ସବଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ଦିଗେ ଛାତ୍ରଛାତ୍ରୀମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟର ଗୋଟିଏ ନୂଆ କୋଠାର ବିଲ୍ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଚାଲିଥିବା ଖଡ଼ିଆଳ ମହୋତ୍ସବର 2 ଦିନେ ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ମହୋତ୍ସବଟି ଆଜି ବିଲ୍ ଭିନ୍ ଭିନ୍ ସାଂସ୍କୃତିକ ଦଳ ତରଫରୁ ଲୋକକଳାର ପ୍ରଦର୍ଶନ କରାଯାଉଛି। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଆଜି ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆଉ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନତି ସମ୍ପୂର୍ଣ୍ଣତା ଅଭିଯାନ 2 ଖେପ୍ ଶୁଭାରମ୍ଭ କରିଛନ୍। ପର୍ସାଗୁଡ଼ାଠାରେ ହୋଇଥିବା କାର୍ଯ୍ୟକ୍ରମଟି ଅଧିକାରୀ ଆଉ ଜନପ୍ରତିନିଧିମାନେ ଯୋଗ ଦେଇକରି ଅଭିଯାନର ଉଦ୍ଦେଶ୍ୟ ଓ ଜିଲ୍ଲାର ସଫଳତା ବାବଦେ କହିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଜି ବିପର୍ଯ୍ୟୟ ବିପଦ କମ୍ କରବାର ଦିଗେ ଲିଙ୍ଗଗତ ଆଉ ଅନ୍ତର୍ଭୁକ୍ତି ରକ୍ଷଣାବେକ୍ଷଣ ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାଟି ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ବୌଦ୍ଧଠାରେ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉତ୍ସବଟି ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ରାଜ୍ୟ ଆଇବାକାଲିଠାରୁ ଲିମ୍ଫାଟିକ୍ ଫାଇଲେରିଆ ନିରାକରଣ ଅଭିଯାନ ମୂଲ ହେବ। ଭୁବନେଶ୍ୱରଠାରେ ଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷନ ଆଇବାକାଲ ଦିନର 12 ଅଭିଯାନର ଶୁଭାରମ୍ଭ କରାଯିବା। ଅଭିଯାନଟି ରାଜ୍ୟ ଫାଇଲେରିଆ ନିରାକରଣ ଲାଗି ସାମୁହିକ ଉଷୋ ଖୁଆଯିବା। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମିଛେ। ଆଇବା 3-4 ତକ ପାଗ ଏନ୍ତା ରହିବା। ତାର ଉତ୍ତରୁ ରାତିର ତାପମାତ୍ରା 2-3 ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଭିତରେ ସୁନ୍ଦରଗଡ଼, କଳାହାଣ୍ଡି ସହିତ 10 ଜିଲ୍ଲାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଓଡ଼ିଶା ଗସ୍ତର 4 ଦିନେ ଆଜି ଶିମିଳିପାଳ ପରିଦର୍ଶନ କଲେ ରାଷ୍ଟ୍ରପତି। ଆଇବାକାଲ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ ଦେବେ ଯୋଗ। ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ସଂସ୍କରଣ ଆଇବାକାଲ ହେବା ପ୍ରସାରିତ। ହ୍ୱାଟ୍ସଆପ୍ ଜରିଏ ରାଜସ୍ୱ ସେବା ଆମ ସାଥୀ ଚାଟ୍ବଟ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 17 ଜିଲ୍ଲାର 57 ନୂଆ ଉପନିବନ୍ଧନ କାର୍ଯ୍ୟାଳୟ ହେଲା ଉଦ୍ଘାଟନ। ଆଉ 7 ଜିଲ୍ଲା ସହିତ ରାଜ୍ୟ 24 ଜାଗାର ଇଂରାଜୀ ନାଁ ବଦଲାବାରକେ ନେଇକରି ଲୋକଙ୍କଠାରୁ ମତାମତ ଆହ୍ୱାନ କଲା ରାଜସ୍ୱ ବିଭାଗ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।